ଉର୍ଦ୍ଧ ମୂଳ, ମୂଳଟା ଆମେ ଦେଖୁଛେ ସବୁବେଳେ ତଳୁଆ ରହିଛି, କିନ୍ତୁ ଇଏ ବୃକ୍ଷ ଏଭଳି ତାର ମୂଳଟା ଉପରକୁ ରହିଛି। ହଁ, ଅଧ ଶାଖ, ଶାଖା ସବୁ ସବୁ ତଳକୁ ରହିଛି, ପୋରଟା ଗୋଟେ ବୃକ୍ଷ। ଅଶ୍ୱତ୍ଥ ପ୍ରାଣୀ ହେଉଛି ଗୋଟେ ଅଶ୍ୱତ୍ଥ ବୃକ୍ଷ, ଅଶ୍ୱତ୍ଥ ବୌଦ୍ଧ ଜଗତକୁ ଗୋଟେ ଅଶ୍ୱତ୍ଥ ବୃକ୍ଷ ସହିତ ତୁଳନା କରାଯାଇଛି। ରଘୁଗୀତାର ଭଗବାନ କହିଛନ୍ତି ବୃକ୍ଷ ଅଶ୍ୱତ୍ଥ ସବୁ ବୃକ୍ଷାଣା, ବୃକ୍ଷମାନଙ୍କ ଭିତରେ ମୁଁ ହେଉଛି ଅଶ୍ୱତ୍ଥ ବୃକ୍ଷ। ତେଣୁ ଅଶ୍ୱତ୍ଥ ବୃକ୍ଷ ଗୋଟେ ପୋରଟା ବୃକ୍ଷର ଉଦାହରଣ ଦେଲେ ଭଗବାନ ତାର ପାଇବାର ଉଦ୍ଦେଶ୍ୟ ଥିଲା ତାଙ୍କର ଯେ ଭୌତିକ ଜଗତ ହେଉଛି ମାୟା, ମାୟା ଜଗତ। ଯେମିତି ଆମେ ଦେଖିବା ନଦୀ ବନ୍ଧରେ ଗଛଟେ ଥିଲେ ତାର ପ୍ରତିଫଳନ ଓଲଟା ଦେଖାଯିବ, ସେଭଳି ଭାବରେ ଭୌତିକ ଜଗତ ତାର ପ୍ରକୃତ ସ୍ଥିତି ହେଉଛି ଚିତ୍ ଜଗତ। ଚିତ୍ ଜଗତରେ ସେ ଯେଉଁ ବୃକ୍ଷ ଯେଉଁ ରହିଛି ତାର ମୂଳ ସବୁ ତଳକୁ ରହିଛି, ଶାଖା ପ୍ରଶାଖ ସବୁ ଉର୍ଦ୍ଧକୁ ରହିଛି, ଏଇଟା ତାର ପ୍ରତିଫଳନ, ସେଥିପାଇଁ ଓଲଟା ବୃକ୍ଷ। ଉର୍ଦ୍ଧ ମୂଳ ମଦ ଶାଖ ଅଶ୍ୱତ୍ଥ ପ୍ରାହୁର ଅବ୍ୟୟମ, ଏ ଅଶ୍ୱତ୍ଥ ବୃକ୍ଷ ଇଏ ହେଉଛି ଅବ୍ୟୟ। ଅବ୍ୟୟ କହିଲେ ଏ ସବୁବେଳେ ପାଇଁ ରହିବ, ପ୍ରାହୁର ଅବ୍ୟୟମ ଛନ୍ଦାସି ଯେ ସେ ପାରୁନାହାନି, ଯାହାର ପତ୍ର ସବୁ ହେଉଛି ଛନ୍ଦ, ବେଦ ବେଦ ବାକ୍ୟରେ ସବୁ ରହିଛି, ବେଦରେ ସବୁ କଥା ବର୍ଣ୍ଣନା କରାଯାଇଛି, ଛନ୍ଦ ସବୁ ରହିଛି। ଜସ୍ତଙ୍କ ବେଦ ସବେଦ ଏଇଟାକୁ ଯିଏ ଜାଣନ୍ତି ସିଏ ହେଉଛନ୍ତି ବେଦବିତ, ସିଏ ହେଉଛି ପ୍ରକୃତ ବିଦ୍ୱାନ ବ୍ୟକ୍ତି, ବେଦବିତ ବେଦକୁ ଯିଏ ଜାଣନ୍ତି ସିଏ। ବେଦରେ ବିଭିନ୍ନ ପ୍ରକାର ଶାସ୍ତ୍ର ସବୁ ରହିଛି, ବେଦ ପଢ଼ିଲେ ଯିଏ ଭୌତିକ ଜଗତ ଜାଣିପାରିବେ ତା ନୁହଁ, ବେଦ ପଢ଼ିକି ମଧ୍ୟ ବେଦ ବେଦ ବାଦ ଲତା ତୃତୀୟ ଅଧ୍ୟାୟରେ କୁହାଯାଇଛି ସେମାନେ ଜାଣିପାରନ୍ତିନି ଏଇଟା ଗୋଟେ ଓରଟା ବୃକ୍ଷ ଭଳି, ସେମାନେ ଜାଣିପାରିବେ ନାହିଁ। ତେଣୁ ଆମେ ଏତେ ଭିତରକୁ ଯିବା ନାହିଁ, ସବୁ ଉପରେ 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 ୱାନ୍ଡେ ମ୍ୟାଚ୍ କରିବା, ସୁନ୍ଦର 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 ପଳାଇବା, ବୋଲିଂ ହେବ 20 ବଲ୍ ବୋଲିଂ ହେବ। ଏଇଭଳି ଭାବରେ ଇଏ ଗୋଟେ ଏଭଳି ବୃକ୍ଷ ଅଶୁଦ୍ଧ ବୃକ୍ଷ ଯାହାର ଅବ୍ୟୟ ସେ ହେବ ନାହିଁ, କେଉଁମାନଙ୍କ ପାଇଁ ନା ଯେଉଁମାନେ ଭଗବାନ ଶରଣ ଯାଉନାହାନ୍ତି, ଯେଉଁମାନେ ଭଗବାନ ଶରଣ ଯିବେ କାଟିଦେବେ ସେଇଟାକୁ, ବ୍ୟୟ ହୋଇଯିବ ସେଇଟା ତାଙ୍କ ପାଇଁ, କିନ୍ତୁ ଯେଉଁମାନେ ଭଗବାନ ଶରଣ ଯିବେ ନାହିଁ ସେ ଘୁରି ପଡ଼ୁଥିବେ। ଅଧସ୍ୱର୍ଦ୍ଧନ ପ୍ରସୃତାତ ସେ ଶାଖା, ଅଧ ଏବଂ ଉର୍ଦ୍ଧ ତଳକୁ ଏବଂ ଉର୍ଦ୍ଧକୁ ତାର ଶାଖା ପ୍ରଶାଖ ଚାଲିଛି, ଉନ୍ନତ ଲୋକରେ ଯେଉଁ ରହିଛି ସ୍ୱର୍ଗଲୋକ ମହତ୍ଲୋକ ଜନଲୋକ ତପଲୋକ ଇତ୍ୟାଦି ସବୁ ରହିଛି, ଇଏ ହେଉଛି ଉର୍ଦ୍ଧ। ଆଉ ତଳେ ସବୁ ରହିଛି ଅତଳ ପତଳ ତଳ ପତାଳ ତଳିକି ଏସବୁ ବହୁତ ପ୍ରକାର ସାତ ପ୍ରକାର ଲୋକ ରହିଛନ୍ତି, ଇଏ ସବୁ ଏଇଭଳି ଭାବରେ ବୃକ୍ଷ ଆମେ ଦେଖିବା। ଗୋଟେ ବଟବୃକ୍ଷର ଉଦାହରଣ ଦିଆଯାଇଛି, ବଟବୃକ୍ଷରେ ସବୁ ଓହଳ ସବୁ ରହିଥିବ, ଓହଳ ସବୁ ରହିଥିବ, କେଉଁଟା ମୂଳ କେଉଁଟା ଡାଳ ଜାଣିହେବ ନାହିଁ। ଏଭଳି ଭାବରେ ପ୍ରଭୁପାଦ ମହାରାଜ କହନ୍ତି କାଲକାଟାରେ ଗୋଟେ ରହିଛି ବଟନିକାଲ ଗାର୍ଡ଼େନ, ସେ ବଡ଼ଗଛଟା 5000 ବର୍ଷ ତଳର, 5000 ବର୍ଷ ଥିଲା। ଏଭଳି ଭାବରେ ସେମାନେ ବୃକ୍ଷ କରିଛନ୍ତି, ତାହାର କେଉଁଟା ମୂଳ କେଉଁଟା ଡାଳ କେଉଁଟା ଜାଣିହେବ ନାହିଁ, ସବୁଠି ହିଁ ଓହଳ ରହିଥିବ, ଓହଳ ପଡ଼ି ପଡ଼ିକି ସେ ମୂଳ ହେଇଯାଇଥିବ, ଚେଡ଼ ଲାଗିଯାଇଥିବ ତା ଦେହରେ। ତେଣୁ ଏଇ ଭୌତିକ ଜଗତ ହେଉଛି ଏଇଭଳି ଭାବରେ ଅଧସ୍ୱର୍ଦ୍ଧନ ପ୍ରସୁଦା ତ ସେ ଗୁଣ ପ୍ରଦା ବିଷୟ ପ୍ରବାଳା, ଗୁଣ ଦ୍ୱାରା ଭୌତିକ ଜଗତରେ ଯେଉଁ ଗୁଣ ରହିଛି ସତ୍ୱ ରଜତମ, ଏଇ ଗୁଣ ଦ୍ୱାରା ଏଇଟା ବୃଦ୍ଧି ହେଉଛି, ବୃଦ୍ଧି ହେଉଛି ଆମର ଏଇଭଳି ଭାବରେ ଚାଲିଛି, କେବେ ତୁମେ ଆମେ ଅଛେ କହିହେବ ନାହିଁ। ବିଷୟ ପ୍ରବାଳା, ବିଷୟ ଯେଉଁ ରହିଛି ଏ ଯେଉଁ ସତ୍ୱ ଗଣ ଶବ୍ଦ ସ୍ପର୍ଶ ରୂପ ରସଗନ୍ଧ, ଏ ପାଞ୍ଚଟି ବିଷୟ ରହିଛି ଏ ବୃକ୍ଷର ସବୁ ଏସବୁ ବିଭିନ୍ନ ପ୍ରକାର ଅଂଶ ପ୍ରବାଳା ଛନ୍ଦାସ୍ତଙ୍ଗଧ୍ୱର୍ଦ୍ଧନ ଆଚ୍ଛା ଏଇ ମୁଁ ବହିଟା ତ ଆଣିଲିନି, ଆମର ଏଇଠି ଅଛି ପରା ଭଗବତ ବହି ଆଣିଲ। ଅଧସ୍ୱର୍ଦ୍ଧନ ପ୍ରସୁଦା ଦେଶ ଶାଖା ଗୁଣ ପ୍ରବୁଧା ବିଷୟ ପ୍ରବାଳା ଅଧସ୍ୱ ମୂଳ ଅନୁସନ୍ଧ ତାହାନି କର୍ମାନୁବନ୍ଧିନି ମନୁଷ୍ୟ ଲୋକେ, ତାର ଏଇଭଳି ଭାବରେ ବିସ୍ତାର ଲାଭ କରିଛି, ଅଧ ମୂଳ ଇତ୍ୟାଦି ସବୁ ବିସ୍ତାର ଭାବରେ ଲାଭ କରିଛି। କର୍ମାନୁବନ୍ଧିନି ମନୁଷ୍ୟ ଲୋକେ, ମନୁଷ୍ୟ ଲୋକ ମନୁଷ୍ୟ ଲୋକରେ, ଆଉ ଏଠି ଯେଉଁ 84 କୋଟି ଜୀବ ଅଛନ୍ତି ତାଙ୍କ ପାଇଁ ଏଇଟା କାମ କରିବ ନାହିଁ, ମନୁଷ୍ୟମାନଙ୍କ ପାଇଁ ରହିବ ଏଇଟା। କର୍ମାନୁବନ୍ଧିନି ଯେଉଁଭଳି ଭାବରେ କର୍ମ କରିବା ସେଇ ଅନୁସାରେ ଆମର ନିର୍ଣ୍ଣୟ ହେବ, ଆମେ ଉନ୍ନତି ଲୋକକୁ ଯିବା, ଉର୍ଦ୍ଧ୍ୱ ଗଛନ୍ତି ସତ୍ୟସ୍ଥା ମଧ୍ୟ ଚେଷ୍ଟନ୍ତି ରାଜ ସାହା ଜଗନ୍ନାଥ ସାହାଯ୍ୟ କରିଛନ୍ତି ତା ଅନୁସାର, କେତେବେଳେ ଉନ୍ନତି ଲୋକକୁ ଯିବା, କେତେବେଳେ ତଳକୁ ଲୋକକୁ ଯିବା, କେତେବେଳେ ସେ ମନୁଷ୍ୟ ଶରୀର ପ୍ରାପ୍ତ ହେବା ପରଜନ୍ମରେ ଏଭଳି ଡିସାଇଡ଼ ହେବ, କିଏ କେଉଁ ଗୁଣରେ ରହିଛନ୍ତି ସେଇ ଅନୁସାରେ ଆମର ନିର୍ଦ୍ଧାରିତ ହେବ। ଏହିପରି ଭାବେ ଘୁରି ବୁଲୁଥିବା ମନୁଷ୍ୟ ଲୋକେ ନ ରୂପ ସେହ ତଥା ଉପଲବ୍ଧ ଦେ, ଏ ଯେଉଁ ରହିଛି ବୃକ୍ଷ ଏଭଳି ରହିଛି ତାର ରୂପମସ୍ୟ ତଥା ଉପଲବ୍ଧ ଦେ ନା ତୁ ନ ଆଦି ନଦୀ ସମ୍ପ୍ରତିଷ୍ଠ, ତାର କେଉଁଠି ଆଦି କେଉଁଠି ଅଧି ଅନ୍ତ କେହି ଜାଣିପାରିବେ ନାହିଁ। ଏ ବୃକ୍ଷ
ଏଇ ବୃକ୍ଷ ସଂସାର ବୃକ୍ଷ ଯେଉଁ ରହିଛି ଏହାର କେଉଁଠି ଆରମ୍ଭ ହେଲା ଅନାଦି ସବୁବେଳ ପାଇଁ ରହିଛି ଏଇଟା ଅନାଦି ତାର ରୂପ କ'ଣ ଅନ୍ତ ନାହିଁ କି ଆଦି ନାହିଁ କେବେ ସରିବ କେହି କହିପାରିବେ ନାହି� ଯେତେ ଦିନ ପର୍ଯ୍ୟନ୍ତ ଆମେ ଭଗବାନଙ୍କ ଶରଣରେ ଯାଇ ନାହେଁ ସେତେ ଦିନ ପର୍ଯ୍ୟନ୍ତ ଗୁରୁକୁଳ ଉଠୁଥିବା ଭୌତିକ ଜଗତରେ ନାହାନ୍ତ ଅନନ୍ତଦିନ ସେ ସମ୍ପ୍ରତିଷ୍ଠା ଏଇଭଳି ଭାବ ବୃକ୍ଷ ଏ ବୃକ୍ଷ ଏଭଳି ଏବଂ ଅସତ ମେନ ସବିରୂଢ଼ ସୁବିରୂଢ଼ ମୂଳ ଏଇ ଅସତକୁ ରୂଢ଼ ମୂଳ ଯେଉଁ ରହିଛି ରୂଢ଼ ଯେଉଁ ଦୃଢ଼ ମୂଳ ରହିଛି ଅସଙ୍ଗ ଶାସ୍ତ୍ରୀଣ ଦୃଢ଼ ତାକୁ ଛେଦନ କରିବାକୁ ପଡ଼ିବ ଆମକୁ ଛେଦନ କରିବାକୁ ପଡ଼ିବ ଅସଙ୍ଗ ଆଜି ନିରଞ୍ଜନ ପ୍ରଭୁ ଘରେ କୋରାଇ ନେଇକି ସବୁ ଛେଦନ କରିଦେଇ ପଳାଇ ଆସିଲେ ଯେତେ ସବୁ ଥିଲା ଆମର ଜାଗା ଦୁନିଆ ହେବ ସବୁ ଛେଦନ କରି ପଳାଇ ଆସିଲେ ସେହିଭଳି ଭାବରେ ଆମକୁ ଛେଦନ କରିବାକୁ ପଡ଼ିବ ଏ ଭୌତିକ ଜଗତର ଯେଉଁ ମୂଳ ରହିଛି ଆମର ଯେଉଁ ମୂଳ ରହି ଭୌତିକ ଜଗତ ଆସକ୍ତି ରହିଛି ଏଇଟାକୁ ଛେଦନ କରିବାକୁ ପଡ଼ିବ ଅସଙ୍ଗ ଶାସ୍ତ୍ରୀଣ କୋଭଳି ଭାବରେ ସେ କୁରାଢ଼ୀ କୋଭଳି ଭାବରେ ନା ଅସଙ୍ଗ ଅସଙ୍ଗ ରୂପ କୁରାଢ଼ୀ କହିଲେ ଅନାସକ୍ତ 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 ରୂପ ବୈରାଗ୍ୟ ବୈରାଗ୍ୟ ରୂପ କୁରାଢ଼ୀରେ ମୁଁ ଏଥିରେ ଗୋଟେ କଥା କହିଥିଲି ଗୋଟେ ଟେଲିଭିଜନରେ ଆମର ଯେଉଁ ଓଡ଼ିଶା ଓ ଟିଭି ନା କ'ଣ ସେଇଟା କହିଥିଲି ସେଇଟାକୁ ସେପଟେ କହିଥିଲି ବଳଦେବ ବିଦ୍ୟାଭୂଷଣ ଗୋଟେ ସୁନ୍ଦର ଭାବରେ କହିଛନ୍ତି ଏଥିରେ ସାଣ ଦେବାକୁ ପଡ଼ିବ କୁରାଢ଼ୀ ଯଦି ତା ଧାର ନଥିବ ଯେତେ ହାଣି ନଥିବ କଟିବ ନାହିଁ ତେଣୁ ମଧ୍ୟରେ ଯେତେ ସାଣ ଦେବାକୁ ପଡ଼ିବ ସେ ସାଣଟା ହେଉଛି ବୈରାଗ୍ୟ ଏଇଟାକୁ କହିଛନ୍ତି ବଳଦେବ ବିଦ୍ୟାଭୂଷଣ କ'ଣ ନା ବିବେକ ଅଭ୍ୟାସ ନିଶ୍ଚିତେନ ବିବେକ ଏବଂ ଅଭ୍ୟାସ ଏବଂ ସାଣ ଯେଉଁ ମଝିରେ ମଝିରେ ସାଣ ଦେବାକୁ ପଡ଼େ ଅସ୍ତ୍ରକୁ ସାଣ ଦେବାକୁ ପଡ଼େ ମାନେ ତାକୁ ବହୁତ ଧାରୁଆ କରିବା ପାଇଁ ଇଏ ହେଉଛି ଅଭ୍ୟାସ ସବୁଦିନ ଅଭ୍ୟାସ କରିବେ ବିବେକ ବିବେକ ରୂପରେ ଆମେ କହିବା ଏଇଟା ଠିକ୍ ନା ଏଇଟା ନାହିଁ ଏଇଭଳି ଭାବରେ ଏ ଜ୍ଞାନ ଦେବେ ଭଗବାନ ବିବେକ ହିସାବରେ ଜ୍ଞାନ ପ୍ରଦାନ କରନ୍ତି ଏଇଠୁ ଅଭ୍ୟାସ କରିକି ଶାସ୍ତ୍ର ଇତ୍ୟାଦି ଅଭ୍ୟାସ କରିକି ଆମେ ଭୌତିକ ଜଗତ ରୂପକ ଯେଉଁ ରହିଛି ଆମର କର୍ମ ରୂପକ ବୃକ୍ଷ ରହିଛି ତାକୁ ଛେଦନ କରିବାକୁ ପଡ଼ିବ ନହେଲେ ଆମେ ଗୁରୁ ପଡ଼ୁଥିବା ଅସଙ୍ଗ ସଚରଣ ଦୂଢ଼ରେ ଛୁଟା ଚୂଡ଼ାଣ ଛାଡ଼ିକି କ'ଣ କରିବା ନା ତଥାପଦାଙ୍କା ପରିମାର୍ଗିତବ୍ୟ ଯସ୍ମିନ୍ ଗତାଙ୍ଗ ନିବର୍ତ୍ତନ୍ତେ ଭୂୟ ତମେବ ଚାର୍ଯ୍ୟଂ ପୁରୁଷ ପ୍ରପଦ୍ୟେ ଯଥା ପ୍ରଭୃତି ପ୍ରସୂତା ପୁରାଣୀ ତମେବ ଚାର୍ଯ୍ୟଂ ଭଗବାନ ସେଇ ତାଙ୍କର ଶରଣରେ ଗଲେ ପରିମାର୍ଜିତବ୍ୟ ଏ ସନ୍ଧାନ କରିବାକୁ ପଡ଼ିବ କେଉଁ ରାସ୍ତାରେ ଆମକୁ ଯିବାକୁ ପଡ଼ିବ ବହୁତ ଜଗତର ସାରା ସମସ୍ତ ଲୋକମାନେ ଏ ମାର୍ଗକୁ କେହି ଅନୁସରଣ କରୁନାହାନ୍ତି ସେମାନେ ଯେଉଁ ଅନୁସରଣ କରୁଛନ୍ତି ଅଲଗା ପ୍ରକାର ଏ ଭୌତିକ ଜଗତରେ ଘୁରି ବୁଲିବା ରାସ୍ତାକୁ ଭୁଲୁଛନ୍ତି ଜାଣିପାରୁନାହାନ୍ତି ରାସ୍ତା କେଉଁ ରାସ୍ତାରେ ଯିବାକୁ ପଡ଼ିବ ଆମକୁ ସେହି ରାସ୍ତାକୁ ସନ୍ଧାନ କରିବାକୁ ପଡ଼ିବ ପରିମାର୍ଗିତ ଯସ୍ମିନ୍ ଗତାଙ୍କ ନିବର୍ତ୍ତନ୍ତେ ଭୂୟ ଯେଉଁ ରାସ୍ତାରେ ଗଲେ ଆମେ ଯେଉଁଠି ପହଞ୍ଚିବା ସେଠି ଯାଇ ପହଞ୍ଚିଲେ ଆଉ ଫେରିବାକୁ ପଡ଼ିବ ନାହିଁ ନ ନିବର୍ତ୍ତନ୍ତେ ଭୂୟ ତମେବ ଚାର୍ଜନ ପୁରୁଷ ପ୍ରପଦ୍ୟେ ସେ ରାସ୍ତା ହେଉଛି ସେ ପୁରୁଷ ପରମ ପୁରୁଷଙ୍କର ତାଙ୍କର ଶରଣରେ ଯିବା ପ୍ରପଦ୍ୟେ ତାଙ୍କର ଶରଣରେ ଯିବା ଯଥା ପ୍ରଭୃତି ପ୍ରସୁତା ପୁରାଣୀ ଯେଉଁ ଭଗବାନ ପାଦପଦ୍ମରେ ଗଲେ ପ୍ରଭୃତି ପ୍ରସୁତା ପୁରାଣୀ ଏଇଭଳି ଭାବରେ ଭଗବାନଙ୍କ ଶରଣରେ ଗଲେ ଏ ଯେଉଁ ଆମର ପ୍ରବୃତ୍ତି ରହିଛି ପ୍ରବୃତ୍ତି ରୂପ ପାଇଁ ଆମେ ପୁରାଣ ସବୁ ମୂଳରୁ ରହିଛି ବହୁତ ଜାଗତରେ ଗୁରି ବୁଲୁଛେ କେବେଠୁ ଗୁରି ବୁଲୁଛେ କହିହେବ ନାହିଁ ଅନାଦି ପ୍ରବୃତ୍ତି ଆମେ ରହିଛି ପ୍ରବୃତ୍ତି ମାର୍ଗ ଆମେ ରହିଛେ ପୁରାଣ ପୁରାଣ ପୁରୁଷ ଭଗବାନ ଯେଉଁଭଳି ଭାବରେ ସେଭଳି ଭାବରେ ଆମର ମଧ୍ୟ ଭଗବାନ ପରେ ଆମେ ଜନ୍ମରେ ତା ନୁହଁ ଭଗବାନ ସହିତ ଆମର ଭଗବାନଙ୍କ ଅଂଶ ଆମେ ତେଣୁ ପୁରାଣ ପୁରୁଷ ଭଳି ଆମେ ମଧ୍ୟ ରହିଛେ ପ୍ରବୃତ୍ତି ବହୁତ ଜାଗତରେ ଘୁରି ବୁଲୁଛେ ତେଣୁ ଭଗବାନଙ୍କ ଶରଣରେ ଗଲେ ଏ ସଂସାର ବୃତ୍ତିକୁ ଛେଦନ କରିପାରିବେ ନହେଲେ ଛେଦନ କରିପାରିବା ନାହିଁ ଘୁରି ବୁଲୁଥିବା ତେଣୁ ସେ କେମିତି ହେବ ଅର୍ଜୁନ ପ୍ରଶ୍ନ ପଚାରିବେ କେମିତି ଏଇଟା ସମ୍ଭବ ପ୍ରଭୁ ଆପଣଙ୍କ ଶରଣରେ କେମିତି ଯିବା କ'ଣ କରିବା ନା ନିର୍ମାଣ ମୋହା ଜିତସଙ୍ଗ ଦୋଷା ଅଧ୍ୟାତ୍ମ ନିଦ୍ୟାତ କାମା ଦ୍ୱନ୍ଦ୍ୱ ବିମୁକ୍ତ ସୁଖ ଦୁଃଖ ସଙ୍ଗେ ଅଛନ୍ତ ମୂଢ଼ା ପଦମ୍ୟନ୍ତ ଇଏ ହେଉଛି ଏଇଭଳି ଭାବରେ ଭଗବାନଙ୍କ ଶରଣରେ ଯିବା ନିର୍ମାଣ ମୋହା ନିର୍ମାଣ କହିଲେ ମାନ ଯେଉଁ ସକାଳେ କହୁଛେ ଅଭାନୀନ ମାନ ଦେନ ଆମେ କୌଣସି ମାନ ଦାବି କରିବା ନାହିଁ, ଅନ୍ୟ ସମସ୍ତଙ୍କୁ ମାନ ପ୍ରଦାନ କରିବା ନିର୍ମାନ ଏବଂ ନିର୍ମୋହା, ମୋହରୁ ଦୂର ହେବ। ଭଗବତ ଗୀତାରେ ସମସ୍ତେ ଜ୍ଞାନ ପାଇସାରିଲା ପରେ ଅର୍ଜୁନ କହିଲେ ମୋର ନଷ୍ଟ ମୋହ, ମୋହ ଦୂର ହେଲା, ନହେଲେ ମୋହଟା ଦୂର ହେବାଟା କି ସହଜ ନୁହଁ। ନିର୍ମାନ ମୋହା ନିର୍ମାନ ନିର୍ମୋହା ଜିତସଙ୍ଗ ଦୋଷା, ଏ ଯେଉଁ ସଙ୍ଗ ଦୋଷ ରହିଛି ଅସତ୍ସଙ୍ଗ, ସାରା ପୃଥିବୀରେ ଅସତ୍ସଙ୍ଗ ରହିଛି, ସତ୍ସଙ୍ଗ ମିଳିବା ବହୁତ ବହୁତ ଦୁର୍ଲଭ। ଆଜି ଆମେ ସତ୍ସଙ୍ଗ କରୁଛେ, ଭଗବାନ ବିଷୟରେ ଆଲୋଚନା କରୁଛେ, ଏ ଦୁର୍ଲଭ। ତେଣୁ ଜିତସଙ୍ଗ ଦୋଷା, ତେଣୁ ଏଇ ଅସତ୍ସଙ୍ଗକୁ ଆମେ ଜୟ କରିବାକୁ ପଡ଼ିବ, ସତ୍ସଙ୍ଗକୁ ଯିବାକୁ ପଡ଼ିବ। ଅଧ୍ୟାତ୍ମ ନିତ୍ୟା, ପ୍ରତିଦିନ ନିତ୍ୟ ନିତ୍ୟ ଅଧ୍ୟାତ୍ମ, ନିତ୍ୟଂ ଭାଗବତ ସେବୟା, ପ୍ରତିଦିନ ଆମେ କଥା ଶୁଣିବା, ଭାଗବତ ସେବା କରିବା, ଅଧ୍ୟାତ୍ମ ବିନିବୃତ କାମ, ଯେଉଁ ବିଭିନ୍ନ ପ୍ରକାର କାମନା ରହିଛି କାମନାରୁ ନିବୃତ ହେବା, ବିଶେଷ ଭାବ ନିବୃତ ବିନିବୃତ କାମ ଏବଂ ଦ୍ୱନ୍ଦ୍ୱ ବିମୁକ୍ତ। ଭୌତିକ ଜଗତ କହିଲେ ଦ୍ୱନ୍ଦ୍ୱମୟ ଜଗତ, ସୁଖ ଦୁଃଖ ମାନ ଅପମାନ ଦିନ ରାତି ସବୁବେଳେ ଓଲଟା ଜିନିଷ ସବୁ ରହିଛି, ଦ୍ୱନ୍ଦ୍ୱ ରହିଛି। ସୁଖ ଦୁଃଖ ସଙ୍ଗୀତ ଅଛନ୍ତି ମୂଢ଼ା ପଦ୍ମବ୍ୟନ୍ତ, ଅମୂଢ଼ା ସମସ୍ତେ ମୂଢ଼ା ଅବସ ରହିଛନ୍ତି, ଭଗବାନ ଶରଣ ଯାଉନାହାନ୍ତି ଯେମାନେ ଅମୂଢ଼ା, ସେମାନେ ଭଗବାନଙ୍କ ଶରଣ ଯାଇକରି ପଦ୍ମବ୍ୟନ୍ତ ଅଭୟ ପଦ ଭଗବାନ ପାଦ ପଦ୍ମର ଆଶ୍ରୟ ନେବେ। ବହୁତ ସଂକ୍ଷେପରେ କୁହାଯାଉଛି, ୱାନ୍ ଡେ ମ୍ୟାଚ୍ ଯଦି ପ୍ରଶ୍ନ ଅର୍ଜୁନ ପଚାରେ ପ୍ରଭୁ ସେ ଜାଗାଟା କିଭଳି ଆମେ ତ ଜାଣିନୁ, କେମିତି କହିହେବ ନା, ଏମିତି ବୁର୍ଲାଟା ଏମିତି, ସମ୍ବଲପୁରଟା ଏମିତି, ଆମେରିକା ଏମିତି, ସବୁ ପ୍ରକାର ରହିଛି ଖବର ରହିଛି। ସେଭଳି ଭାବରେ ଭଗବାନ କହିଦେଲେ, ତାଙ୍କ ଜେ ଜଗତ ବିଷୟରେ କହିଦେଲେ କ'ଣ, ଜୟ ଶ୍ରୀ ସୀତାରାମ ଯୋଗେ ନୂର୍ଯ୍ୟ ନ ସାଙ୍ଗ ନ ପାରକ ଯଦ୍ୱାନ ନିବର୍ତ୍ତନ ତଧା ପରମଙ୍ଗମ, ଇଏ ହେଉଛି ସେଇଠିକି ଆମେ ଯିବା, ଯେଉଁଠି ଗଲେ ଯେଉଁଠି କ'ଣ ନା ତତ୍ଭାସ, ଦିନ ନାହିଁ କି ରାତି ନାହିଁ, ସବୁବେଳେ ଆଲୋକ ରହିଛି, ସୂର୍ଯ୍ୟ ଚନ୍ଦ୍ର ବିଜୁଳିର ଆବଶ୍ୟକତା ନାହିଁ, ନା ତତ୍ଭାସ ସୂର୍ଯ୍ୟ ନ ସୁଶାଙ୍ଗ ନ ପାବକ, ତା ମାନେ କୌଣସି ଆଲୋକ ନାହିଁ ମାନେ ଅନ୍ଧକାର, ନା ନା, ସେଇଟା ସବୁ ନିତ୍ୟ ଆଲୋକିତ ଜାଗା। ଅନ୍ୟ ଶାସ୍ତ୍ରରୁ କୁହାଯାଇଛି ତମ ସୋମା ଜ୍ୟୋତିର୍ମୁଗମୟ, ଏ ଭୌତିକ ଜଗତକୁ ଅନ୍ଧକାରମୟ ଜଗତ ବୋଲି କୁହାଯାଇଛି। କୃଷ୍ଣ ସୂର୍ଯ୍ୟ ସମ ମାୟା ହେ ଅନ୍ଧକାର, ଇଏ ହେଉଛି ମାୟା, ଏଇଠି ଅନ୍ଧକାର, ଭଗବାନ ହେଉଛି ସୂର୍ଯ୍ୟ ଆଲୋକ ସମ, ତେଣୁ ସେ ଜଗତରେ ସବୁବେଳେ ଜ୍ୟୋତିର ଆଲୋକ ରହିଛି, ଏଠି ଅନ୍ଧକାର ନାହିଁ। ଏବଂ ଯଦ୍ୱାନ ନିବର୍ତ୍ତନ୍ତେ, ସେଠି ଗଲେ ଥରେ ଯାଇ ପହଞ୍ଚିଗଲେ ଆଉ ଫେରିବାକୁ ପଡ଼ିବ ନାହିଁ। ଏ ଭୌତିକ ଜଗତରେ ଆମେ କେତେବେଳେ ଉର୍ଦ୍ଧ୍ୱ ଲୋକକୁ ଯାଉଛେ, କେତେବେଳେ ନିମ୍ନ ଲୋକକୁ ଯାଉଛେ, ଚାଲିଛୁ ନିବର୍ତ୍ତନ ଆ ବ୍ରହ୍ମ ଭୁବନ ଲୋକ ପୁନରାବର୍ତ୍ତିନ ଅର୍ଜୁନ। ଅଷ୍ଟମଧ୍ୟରେ ଭଗବାନ କହିଲେ ବ୍ରହ୍ମ ଲୋକଠୁ ଆରମ୍ଭ କରି ମଧ୍ୟ ସବୁଠାରୁ ଶ୍ରେଷ୍ଠ ଲୋକ ବ୍ରହ୍ମ ଲୋକ, ଏଇ ଯେଉଁ ବୃକ୍ଷର ସବୁଠାରୁ ଅନ୍ତିମ ଡାଳ ହେଉଛି ବ୍ରହ୍ମ ଲୋକ, କିନ୍ତୁ ସେଠି ଗଲେ ମଧ୍ୟ ପୁଣି ଫେରିବ ଆ ବ୍ରହ୍ମ ଭୁବନ ଲୋକ, କିନ୍ତୁ ଭଗବତ ଧାମ ଗଲେ ଆଉ ଫେରିବାର ନାହିଁ, ସେଠି ରହିଲ ଆନନ୍ଦ। ଏବଂ ମମିପାସ ଜୀବ ଲୋକେ ଜୀବଭୂତ ସନାତନ ମନ ଷଷ୍ଠାନିନ୍ଦ୍ରିୟାଣି ପ୍ରକୃତି ସ୍ଥାନିକ ସଦି, ଏ ଶ୍ଳୋକଟି କାହିଁ କହିଲେ, ମମିପାସ ସାତ ନମ୍ବର ଶ୍ଳୋକ ନାହିଁ କି, ଶ୍ୱାସ ବିନାଶ ରୂପେ, ତେଣୁ ପ୍ରକୃତରେ ଆମେ କହିବା ଆମର ସେ ପ୍ରକୃତ ଧାମ ହେଉଛି ସେଇଟା, ସେ ଭଗବତ ଧାମ ସେଇଟା ହେଉଛି ଆମର ଧାମ, କାହିଁକି ନା ଆମେ ଭଗବାନଙ୍କର ଅଂଶ, ମୟ ବାସ ଆମେ ଭଗବାନଙ୍କର ଅଂଶ, ଆମେ ସେଇଟା ଭୁଲି ଯାଇଛେ, ଆମେ ଭାବୁଛେ ଏ ଭୌତିକ ଜଗତର ଅଂଶ ଆମେ ବୋଲି, କିନ୍ତୁ ପ୍ରକୃତରେ ମମ ଏବ ଅଂଶ, ଭଗବାନଙ୍କର ଆମେ ଅଂଶ, କୌଣସି ସନ୍ଦେହ ନାହିଁ, ନିଶ୍ଚିତ ଭାବରେ ଆମେ ଭଗବାନଙ୍କ ଅଂଶ। ଜୀବ ଲୋକେ ଜୀବ ଭୂତ ସନାତନ, ଏ ଜୀବ ଲୋକରେ ଭୌତିକ ଜଗତରେ ଆମେ ସନାତନ ଭଳି ରହିଛେ। ମନ ସୃଷ୍ଟାନ ଇନ୍ଦ୍ରିୟାଣି ପ୍ରକୃତି ସ୍ଥାନ କରସତି, ଆମର ଯେଉଁ ପାଞ୍ଚଟି ଇନ୍ଦ୍ରିୟ ରହିଛି, ବିଶେଷ ଭାବରେ ଯେଉଁ ଜ୍ଞାନେନ୍ଦ୍ରିୟ ଚକ୍ଷୁ ଦ୍ୱାରା ଆମେ ଦେଖୁଛେ, କର୍ଣ୍ଣ ଦ୍ୱାରା ଶୁଣୁଛେ ଇତ୍ୟାଦି, ଏ ମନଟା ହେଉଛି ଗୋଟେ ଇନ୍ଦ୍ରିୟ, ଷଷ୍ଠ ଇନ୍ଦ୍ରିୟ, ଏଇ ମାଧ୍ୟମରେ ପ୍ରକୃତି ସ୍ଥାନ କରସତି, ଏଇଟାକୁ ଉପଭୋଗ କରିବା ବି ଚାହିଁଛେ, କିନ୍ତୁ ପ୍ରକୃତି ଦୁଃଖ ହିଁ ଭୋଗ କରୁଛେ, ପ୍ରକୃତି ସ୍ଥାନ କରସତି, ଭାବୁଛେ ଏଇଟା ଭୋଗ କରିବା, ସେଇଟା ଭୋଗ କରିବା, ଏଇଟା ଭୋଗ କରିବା, ଏଇଭଳି ଭାବରେ ଭାବି ଭାବିକି ଆମେ ଚାଲିଯାଉଛି, ସମୟ ଚାଲିଯାଉଛି, କର୍ଷତି କର୍ଷଣ କଷ୍ଟ ସ୍ୱୀକାର କରୁଛି, ପ୍ରକୃତି ଆମେ କଷ୍ଟକୁ ଦୁଃଖକୁ ସୁଖ ବୋଲି ଭାବୁଛେ, ମାୟା ଜଗତ ନା ସବୁ ଓଲଟା, ସବୁ ଓଲଟା, ପ୍ରକୃତି ସ୍ଥାନ କର୍ଷତି, ତେଣୁ ଶରୀରଂ ଯଦବାପ୍ନୋତି ଚର୍ଚ୍ଚା ବିକ୍ରାନ୍ତି ସ୍ୱର ଗୁଳିତ୍ୱତା ସଂଜାତି ବାହୁ ଗନ୍ଧାନି ବାସୟା, ଯେଉଁ ରହିଛି ଶରୀରଂ ଯଦ ଆପ୍ନୋତି, ଆମେ ଯେଉଁ ଶରୀର ପ୍ରାପ୍ତ ହେଉଛେ କେମିତି ପାଉଛେ, ଶରୀର ଯତ୍ ଆପ୍ନୋତି ଯତ୍କ୍ରାନ୍ତିଶ୍ୱର ଉତ୍କ୍ରାନ୍ତି, ଏ ଶରୀରକୁ ତ୍ୟାଗ କରିବା ଗୋଟେ ଶରୀର ପ୍ରାପ୍ତ ହେବା, ଏଇଭଳି ଭାବରେ ଈଶ୍ୱର ଆମେ ଏଇଟାକୁ ଯେଉଁଭଳି ଭାବରେ ଚାହିଁବା ସେଭଳି ଭାବରେ ହେବ। ଗୃହୀତ୍ୱତାହାନି ସନ୍ଧ୍ୟା ଆଦି ବାହ୍ୟ ଗନ୍ଧା ନିବାସୟା, ଯେମିତି ଏଠି ଆମର ରଘୁନନ୍ଦନ ଧାମରେ ଆମେ ଯେତେବେଳେ ସକାଳୁ ଆସୁଛେ ଗେଷ୍ଟ ହାଉସ୍ ମନ୍ଦିରକୁ ଆସୁଛେ, ସେଠି ସବୁ ପାରିଜାତ ପୁଷ୍ପ ରହିଛି, ଆ ପାରିଜାତ ପୁଷ୍ପର ଯେଉଁ ସୁଗନ୍ଧି ଆମର ନାସିକାରେ ପ୍ରବେଶ କରିଯାଉଛି, ସେ ଯେଉଁ ପବନ ଆସୁଛି ସେଠାରେ ଫୁଲ ଆସୁନାହିଁ, ଫୁଲ ସେଇଠି ରହିଛି ପବନ ଆସୁଛି, ପବନ ସେ କ'ଣ ସୁବାସ ବହନ କରିକି ଆସି ଆମେ ନାସିକାରେ ପ୍ରବେଶ କରିଯାଉଛି, ସେଠି ସୁବାସ ହେଇଯାଉଛି ସ୍ଥାନ। ସେହିଭଳି ଭାବରେ ଆମେ ଯେତେବେଳେ ଶରୀର ତ୍ୟାଗ କରିବା, ଯେମିତି ବାୟୁ ଫୁଲର ଗନ୍ଧ ବହନ କରି ଚାଲେ, ସେହିଭଳି ଭାବରେ ଆମର ମନ ଦ୍ୱାରା ଆମର ଯେଉଁ ସବୁ ରହିଛି, ଆମର ବାସନ ରହିଛି, ଏଇଟା ଦରକାର ସେଇଟା ଦରକାର, ଅନ୍ତିମ ସମୟ ଯେଉଁ ଚିନ୍ତାଧାରା ସେଇଟା ନେଇକି ପୁଣି ଗୋଟେ ଶରୀର ପ୍ରାପ୍ତ ହେବା। ଯେମିତି ଭାବି ସ୍ମରଣ ଭାବ ତଦନ୍ତି କଳବରମ ତମେ ବ୍ୟତି କୁହନ୍ତୁ ସଦା ତଦ ଭାବିତ, ଏହିଭଳି ଭାବେ ମୃତ୍ୟୁ ସମୟରେ ଯେଉଁ ଭାବନା ହେବ ସେହିଭଳି ଭାବରେ ନେକ୍ସଟ ବାର୍ଥ ପାଇବା। ଏ ଯେଉଁ ରହିଛି ଆମ ସୂକ୍ଷ୍ମ ଶରୀର ରହିଛି, ମନ ବୁଦ୍ଧି ଏବଂ ଅହଙ୍କାର, ଏ ସୂକ୍ଷ୍ମ ଶରୀରରେ ଆମେ ଚାଲିବା, ଆଉ ଗୋଟେ ଶରୀରକୁ ପ୍ରାପ୍ତ ହେବା। ସୂକ୍ଷ୍ମ ଶରୀର ରହିଛି ମନ ବୁଦ୍ଧି ଏବଂ ଅହଙ୍କାର, ଏ ସ୍ଥୂଳ ଶରୀର, ଆ ଭିତରେ ଗୋଟେ ଶରୀର ରହିଛି ସୂକ୍ଷ୍ମ ମନ ବୁଦ୍ଧି ଏବଂ ଅହଙ୍କାର, ଏହି ଶରୀରରେ ଆମେ ଯିବା, ଆଉ ଗୋଟେ ଶରୀର ପ୍ରବେଶ କରିବା। ବହୁତ ସୂକ୍ଷ୍ମ, ଆକୁ ଯଦି କୁହାଯିବ ଏ ଯେଉଁ ଆତ୍ମାର ଆକାର ରହିଛି କେଶ ଅଗ୍ରର 10,000 ଭାଗରୁ ଭାଗେ, ଆଉ ମନ ବୁଦ୍ଧି ଅହଙ୍କାର ତାହାର କିଛି ଆକାର ଅଛି ତା ନୁହଁ, ସେ ଯେଉଁ ଆମର ଆତ୍ମା ରହିଛି, ଆତ୍ମାର ଶକ୍ତି ସବୁ ଏଇସବୁ, ଆତ୍ମାର ମନ ରହିଛି, ଆତ୍ମାର ବୁଦ୍ଧି ରହିଛି, ଆତ୍ମାର ଅହଙ୍କାର ରହିଛି, ଏଇସବୁ ଆତ୍ମାର ସବୁ ପ୍ରକୃତି ବା ଲକ୍ଷଣ, ଆତ୍ମାର ଏଇସବୁ କଥା, ମନ ଆଉ ଗୋଟେ ଅଲଗା ସେପାରେଟ୍ ଏଣ୍ଟିଟି ରହିଛି ତା ନୁହଁ, ସେ ଆତ୍ମାର ଚିନ୍ତାଧାରା, ମନ ହେଉଛି ଆତ୍ମାର ମନ, ମନଟା ବର୍ତ୍ତମାନ କ'ଣ ଭୌତିକ ମନ ହେଇଯାଇଛି, ମନ ଚିନ୍ତା କରୁଛି ଖାଲି ଭୌତିକ ବିଷୟ ଚିନ୍ତା କରୁଛି, ଭଗବାନ ବିଷୟ ଚିନ୍ତା କରୁନାହିଁ। ତେଣୁ ଯେତେବେଳେ ଆମେ ଉଦ୍ଧାର ପାଇଯିବା ସେତେବେଳେ ଆମର ମନ ବୁଦ୍ଧି ଅହଙ୍କାର ରହିବେ ଉଚିତ, ଚିତ୍ ମନ ବୁଦ୍ଧି ଅହଙ୍କାର, ତେଣୁ ଅହଙ୍କାର ପ୍ରଭୁପାଦ ମହାରାଜ ଭାବାର୍ଥ ତାଙ୍କର କହିଛନ୍ତି ଫଲ୍ସ ଇଗୋ, ଏଇଟା ହେଉଛି ମିଥ୍ୟା ଅହଙ୍କାର, ପ୍ରକୃତ ଅହଙ୍କାର ନୁହଁ ଆମର, ଏ ଭୌତିକ ଅହଙ୍କାର ହେଉଛି ମିଥ୍ୟା ଅହଙ୍କାର। ଆମର ଯେତେବେଳେ ସିଦ୍ଧ ଶୁଦ୍ଧ ମନ ଶୁଦ୍ଧ ବୁଦ୍ଧି ଶୁଦ୍ଧ ଅହଙ୍କାର ହେବ, ଆମେ ଆଉ ଭୌତିକ ଜଗତ ଘୁରି ବୁଲିବା ନାହିଁ, ଭଗବତ ଧାମକୁ ଯିବା, ଚିତ୍ ଶରୀର ପ୍ରାପ୍ତ ହେବା, ସମସ୍ତଙ୍କର ଗୋଟେ ସୁନ୍ଦର ଶରୀର ରହିଛି, ସଚିଦାନନ୍ଦ ଭଗବାନ ଭଳି ଶରୀର ରହିଛି ସମସ୍ତଙ୍କର, ସେଇ ସ୍ତରକୁ ଗଲେ ଆମେ ସେଇଟା ପାଇବା, ରହିଛି ବର୍ତ୍ତମାନ ସମସ୍ତଙ୍କ ପାଇଁ ରହିଛି, ସେ ତାଙ୍କର ରହିଛି ଶରୀର, ଏଇ ସ୍ତରକୁ ଗଲେ ଏଇ ସ୍ତରକୁ ନଗଲା ମାନେ ପୁରୀ ଆଉ ଗୋଟେ ଶରୀର ପାଉଥିବ, ଆଉ ଗୋଟେ 84 ଲକ୍ଷ ପ୍ରକାର ଶରୀର ରହିଛି, ଯେଉଁଭଳି ଭାବେ ଚିନ୍ତା କରିବ ସେଭଳି ଯଦି ଭଗବାନଙ୍କ କଥା ଚିନ୍ତା କଲେ ଚର୍ଚ୍ଚିତ ସଚିଦାନନ୍ଦ ଭଗବାନଙ୍କ ଭଳି ଶରୀର ପ୍ରାପ୍ତ ହେବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ତାପରେ ଶ୍ରୋତଂ ଶ୍ରୋତ୍ରଂ ଚକ୍ଷୁଂ ସ୍ପର୍ଶନଂ ଚ ରସନଂ ଘ୍ରାଣମେବ ଚ ଅଧିଷ୍ଠାୟ ମନସ୍ଥାୟ ବିଶୋକୁରୁ ସେବତେ, ମନଃଷ୍ଠାନ ଇନ୍ଦ୍ରିୟାଣୀ ପ୍ରକୃତିସ୍ଥାନ କର୍ଷତ ଯେଉଁ କୁହାଗଲା ସେଇଟା କେମିତି ନା, ଏଇଭଳି ଭାବରେ ଶ୍ରୋତ୍ରଂ କର୍ଣ୍ଣ ରହିଛି, ଶ୍ରୋତ୍ରଂ ଆମେ ଶୁଣୁଛେ କଥା, କେତେଜଣ ଭଗବାନ କଥା ଶୁଣୁଛନ୍ତି, ଚକ୍ଷୁ ଆମେ ଦେଖୁଛେ ଭଗବାନ ରୂପ ଦର୍ଶନ କରୁଛୁ କେତେଜଣ ଦର୍ଶନ କରୁଛନ୍ତି, ସ୍ପର୍ଶନ ସ୍ପର୍ଶ ଆମର ରହିଛି ସ୍ପର୍ଶ ଇନ୍ଦ୍ରିୟ ରହିଛି, ଏବଂ ରସନ ରସନ କହିଲେ ଜୁହା, ଜୁହାରେ ଆମେ କଥା କହୁଛେ ଏବଂ କ'ଣ ସ୍ୱାଦ ଅନୁଭବ କରୁଛେ, ଖାଦ୍ୟ ରସ ପ୍ରାପ୍ତ ହେଉଛେ, ଏବଂ ଘ୍ରାଣ ଆ ଘ୍ରାଣ କହିଲେ ନାସିକା, ଏହିଭଳି ଭାବରେ ପାଞ୍ଚଟି ଯେଉଁ ରହିଛି ଅଧିଷ୍ଠାୟ ମନସ୍ଥାୟ, ମନ ମନରେ ଏଇଟା ସବୁ ରହିଛି, ମନରେ ମନଟା ସେମାନେ ଚଳନ୍ତି, ମନ ହେଉଛି ରାଜା, ଇନ୍ଦ୍ରମାନଙ୍କ ରାଜା ହେଉଛି ମନ, ମନ ଯାଉଛି ଏଇଟା ଦେଖ ଚକୁ ଦେଖିଲା, ମନ ଯାହା ଡିକ୍ଟେସନ କଲା ସବୁ ଇନ୍ଦ୍ରମାନେ ସେ ଆଜ୍ଞା କହିକି ଚାଲିଲେ, ମନଟା ଆମର ଅଧୀନ ରହିବା କଥା କିନ୍ତୁ ଆମେ ମନର ଅଧୀନ ହେଇଯାଉଛେ, ମନ ଯେଉଁ ଡିକ୍ଟେଟ ହେ ମାସ ଖାଇବା ଆଜି ଚାଲ ଆଜ୍ଞା ଠିକ୍ ଅଛି, ମନ ଆମର ବନ୍ଧୁ ମନ ଆମର ଶତ୍ରୁ,
ଅଧିକାଂଶ ଲୋକଙ୍କର ମନ ହେଉଛି ଶତ୍ରୁ, ତାଙ୍କୁ ସେ କେଉଁଠିକି ନେବେ? ଭଗବତ ଧାମକୁ ନେବେନି, ସେ ନେବେ ତାଙ୍କୁ ନରକକୁ ନେବେ। ତେଣୁ ଏଇ ମନଟା ଧର ଅଧିଷ୍ଠାୟ ମନସ ବିଷୟ ଅନୁସେ ବୋଧେ ବିଷୟ ଉପଭୋଗ କରୁଛି ଅନୁସେ ବୋଧେ। ଏ ପାଞ୍ଚଟି ବିଷୟ ରହିଛି ଶବ୍ଦ, ଶବ୍ଦଟା କର୍ଣ୍ଣ ମାଧ୍ୟମରେ ଆମେ ଶବ୍ଦକୁ ଉପଭୋଗ କରୁଛେ, ଫିଲ୍ମ ଗୀତ, ସ୍ପର୍ଶ ମାଧ୍ୟମରେ ଅଭିଧସ୍ତ୍ରୀ ସଙ୍ଗ କରୁଛେ, ରସ ଶବ୍ଦ ସ୍ପର୍ଶ ରୂପ ରୂପ ମାଧ୍ୟମରେ ସୁର ନୃତ୍ୟ ସବୁ ଦେଖୁଛେ, ଏଇଭଳି ଭାବରେ ଚାଲିଛି ବିଷୟ ଅନୁସେ ବୋଧେ। ଏଇ ସବୁ କହିକି ବହୁତ ଜାଗତ ଘୁରି ପଡ଼ୁଛେ, ଏଇ ଯେଉଁ ବହୁତ ଜାଗତ ମୁଖ୍ୟ କେତେବେଳେ ଉପରକୁ ଯାଉଛେ କେତେବେଳେ ତଳକୁ ଯାଉଛେ, ଏଇଭଳି ଭାବରେ ଚାଲିଛି। ଆଜି ଷ୍ଟାଇମ୍ ବିଷୟ ଅନୁସେ ବୋଧେ ଏଇଭଳି ଭାବରେ ବିଷୟ ଉପଭୋଗ କରୁଛନ୍ତି। ଯେତିକି ଉପଭୋଗ କଲେ ମଧ୍ୟ ମନ ଶାନ୍ତ ହଁ ହେଇଗଲା, ଉପଭୋଗ ଆଉ ଦରକାର ନାହିଁ, ଆଉ କ'ଣ ଦେଖ ନାହିଁ ନା ପୁଣି ପୁଣି ପ୍ରେୟାର କରିକିରି ଚାଲିଥିବ ବିଷୟ ବିଷୟ ଉପନିଷେବତେ ବିଷୟ ଅନୁପସବତେ ଭୁଲ ଅଛି ବିଷୟ ବିଷୟାଣୁ ଉପସେବତେ ବିଷୟାଣୁ ଉପସେବତେ ଏଇଭଳି ଭାବରେ ସେବନ ଆମେ କ'ଣ ସେବା କରିପାରିବା? ଆମର କୌଣସି ପ୍ରକୃତରେ ନାହିଁ ଯୋଗ୍ୟତା ନାହିଁ ବା ଶକ୍ତି ନାହିଁ ଉପଭୋଗ କରିବା ପାଇଁ, କିନ୍ତୁ ଭଗବାନ ବ୍ୟବସ୍ଥା କରିଛନ୍ତି ଗୋଟେ ଫଲ୍ସ ଆମେ ଭାବୁଛୁ ହଁ ଉପଭୋଗ କଲେ, ପ୍ରକୃତରେ ଉପଭୋଗ କରିବାର କ୍ଷମତା ନାହିଁ। ଏଇଭଳି ଭାବରେ ଉପସେବତ ଶବ୍ଦ ବ୍ୟବହାର ଉପଶବ୍ଦ ଲାଗିଲା, ପ୍ରକୃତରେ ଆମେ ଉପଭୋଗ କରିପାରୁନାହିଁ, ଆମେ ଭାବୁଛୁ ଉପଭୋଗ କଲା ଭଳି। ତେଣୁ ଉତ୍କ୍ରାମତଂ ସ୍ଥିତଂ ବାପି ମୁଞ୍ଜାନଂ ବାଗୁଣାନିତଂ ବିମୁଢ଼ାନାମ ପଶ୍ୟନ୍ତି ପଶ୍ୟନ୍ତି ଜ୍ଞାନ ଚକୁଷା। ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ବିମୁଢ଼ା ଏଇଟା ଜାଣିପାରନ୍ତି ନାହିଁ କେମିତି ସେମାନେ ଉତ୍କ୍ରାମତଂ ସ୍ଥିତଂ ବାପି ମୁଞ୍ଜାନ ବା ଗୁଣାନିତଂ, କେତେବେଳେ ଏ ଶରୀରକୁ ତ୍ୟାଗ କରିକିରି ଆଉ ଗୋଟେ ଉନ୍ନତ ସ୍ତରରେ ପ୍ରାପ୍ତ ହେଉଛନ୍ତି ବା ସେଇ ମନୁଷ୍ୟ ସ୍ତରରେ ପ୍ରାପ୍ତ ହେଉଛନ୍ତି ଏଇ ଗୁଣ ଦ୍ୱାରା ଉର୍ଦ୍ଧ୍ୱ କରିଛନ୍ତି ସତ୍ୟତା ଗୁଣ ସତ୍ୱରଜତମ ବିମୁଢ଼ା ନାହାନ୍ତି ପଶୁଛନ୍ତି। ଏମାନେ ମୂର୍ଖମାନେ ବିଶେଷ ମୂର୍ଖ ଯେଉଁମାନେ ବିମୁଢ଼ା ସେମାନେ ଦେଖିପାରନ୍ତି ନାହିଁ, କିନ୍ତୁ ପଶୁଛନ୍ତି ଜ୍ଞାନ ଚକୁଷା ଯେଉଁମାନେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସେମାନେ ଜାଣିବେ, ଏଇଭଳି ଭାବରେ ଘୁରି ବୁଲୁଛନ୍ତି ଏହା ହେବ ଏହା ହେବ ଏହା ହେବ ସବୁ ଜାଣିପାରିବେ ସେମାନେ। ତେଣୁ ସେମାନେ ବିଷୟରୁ ଦୂରେଇ ରହିକରି ବୈରାଗ୍ୟ ଲାଭ କରିକି ବୈରାଗ୍ୟ ଯତନ୍ତୋ ଯୋଗିନ ଅଷ୍ଟାଇନଂ ପଶ୍ୟନ୍ତି ଆତ୍ମନି ଅବସ୍ଥିତମ ଯତନ୍ତୋ ଅପ୍ୟକୃତ ଆତ୍ମନଂ ନୈନଂ ପଶ୍ୟତା ଚେତସ। ଏଇଟାକୁ କେଉଁମାନେ ଦେଖନ୍ତି? ଯୋଗୀମାନେ ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି ସେମାନେ ଆତ୍ମନି ଅବସ୍ଥିତମ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପାଇଁ ସେମାନେ ଚେଷ୍ଟା କରନ୍ତି, ଆତ୍ମନି ଅବସ୍ଥା ଏଇସବୁ ଦେଖିପାରନ୍ତି। ଭୌତିକ ଜଗତରେ ଆଉ ରହିବା ନାହିଁ, ବହୁତ ହୋଇଗଲା, ଆମେ ଚିତ୍ ଜଗତକୁ ଯିବା ଭଗବାନଙ୍କ ଶରଣରେ ଯିବା, ଏଇଭଳି ଭାବରେ ମନକୁ ସ୍ଥିର କରନ୍ତି। କିନ୍ତୁ ଅକୃତାତ୍ମା ଯେଉଁମାନେ ଯେଉଁମାନେ ଅଚେତସ ଯେଉଁମାନେ ବୁଦ୍ଧିହୀନ ବ୍ୟକ୍ତି ସେମାନେ ଘୁରି ବୁଲନ୍ତି, ଏଭଳି ଭାବରେ ହେଲା ଏଇ ଜୀବନ ବେକାର ହୋଇଗଲା ପ୍ରକୃତ ଉପଭୋଗ କରିପାରିଲେ ନାହିଁ, ପୁଣି ମୃତ୍ୟୁ ସମୟରେ ଆଉ ଗୋଟେ ଚିନ୍ତା କରିବେ ଏମିତି କରିବା ଏମିତି କଲେ ଆଉ ଗୋଟେ ସୁନ୍ଦର ଭାବରେ ଉପଭୋଗ କରିବା, ଏଭଳି ଭାବରେ ଚାଲିଥିବ ଶେଷ ହେବ ନାହିଁ। ନରୂପ ସେ କେତେ ଭଲ ପଡ଼ୁଛି ନା ତ ନ ଚାହାନ୍ତି ନିଶ ସମ୍ପ୍ରତିଷ୍ଠା ଯଦା ଦ୍ୱିତୀୟ ଓ ଜଗତ ଭାଷ ଏତେ କ୍ଷୀରମ ଯଚନ୍ଦ୍ରମସି ଯଥାଗ୍ନ ତତ୍ୟଜ ବିଧିମାମକମ ଯଦାଦିତ୍ୟ ଗତମ ତେଜୋ ଆଦିତ୍ୟ ସୂର୍ଯ୍ୟ ଯେଉଁ ରହିଛି ଆଦିତ୍ୟର ଯେଉଁ ତେଜ ରହିଛି ଯେମିତି ଜଗତ ଭାଷ ଅଖିଳମ ଅଖିଳ ଜଗତକୁ ସୂର୍ଯ୍ୟଙ୍କର ଆଲୋକରେ ଆଲୋକିତ କରୁଛି ଯଚନ୍ଦ୍ରମସି ଯଥାଗ୍ନ ତତ୍ୟଜ ବିଧିମାମକମ ସେହିଭଳି ଭାବରେ ଚନ୍ଦ୍ରମସି ଏବଂ ଅଗ୍ନି ତତ୍ତେଜ ବିଧିମାମକମ ଏଇସବୁ ଭଗବାନଙ୍କର ବିଧି ମାମକମ ମୋର ହେଉଛି କ'ଣ ମୋର ହେଉଛି ତେଜ ସୂର୍ଯ୍ୟ ଚନ୍ଦ୍ର ଅଗ୍ନି ଇତ୍ୟାଦି ଭଗବାନ ତେଜ ମାମକମ ମୋର ଏଇସବୁ ରହିଛି ତେଣୁ ଯାହାଙ୍କ ଠାରୁ ଏସବୁ ଆସୁଛି ବୁଦ୍ଧି ଜଗତରେ ଚିତ୍ ଜଗତ କ'ଣ ଅନ୍ଧକାର ରହିବ ଚିତ୍ ଜଗତ ସେଭଳି ସବୁବେଳେ ଜ୍ୟୋତିର୍ମୟ ସେଠି ଆଲୋକ ଦରକାର ନାହିଁ ଆଲୋକ କେଉଁଠି ଦରକାର ହେଇଛି ଅନ୍ଧକାର ହେଇଛି ବୋଲି ଆମେ ଲାଇଟ୍ ଲଗାଉଛେ ଯଦି ଏଠି ଲାଇଟ୍ ରହିଥାନ୍ତା ଦିନ ରହିଥାନ୍ତା ଆମେ ଲାଇଟ୍ ଲଗାଇଥାନ୍ତେ ତେଣୁ ସେଠି ଆଉ ସବୁବେଳେ ଆଲୋକମୟ ଜଗ ସେଠି ଆଉ ସୂର୍ଯ୍ୟ ଚନ୍ଦ୍ରଙ୍କର ଆବଶ୍ୟକତା ନାହିଁ ତେଣୁ ଗାମା ବିଶ୍ୱେତ ଗୁରୁତା ଏଇ ଭୌତିକ ଜଗତରେ ଯେଉଁ ସୂର୍ଯ୍ୟ ଚନ୍ଦ୍ର ଆଲୋକ ସବୁ ରହିଛି ଭଗବାନଙ୍କ ଶକ୍ତି ଏବଂ ଭଗବାନ ଖାଲି ଶକ୍ତି ଯେ ଅଛନ୍ତି ତାହା ନୁହଁ ଭଗବାନ ନିଜେ ମଧ୍ୟ ରହୁଛନ୍ତି ଏଠି ଗାମା ବିଶ୍ୱେତ ଗୁରୁତା ଆଣି ଏ ଗାମ କହିଲେ ପୃଥିବୀ ଏ ପୃଥିବୀରେ ଭଗବାନ ଆସି ପ୍ରବେଶ କରିଛନ୍ତି ଭୂତାନି ଧାରେ ମହମ୍ମଦ ସା ଭ
ଭଗବାନ ଏଇଠି ରହିଥିବାରୁ ଏ ଭୌତିକ ଜଗତ ତିଷ୍ଠି ପାରୁଛି, ଭଗବାନ ତ ଚାଲିଛି, ଭୌତିକ ଜଗତ ନଷ୍ଟ ହୋଇଯିବ। ଭଗବାନ ଶକ୍ତିରେ ଏଇ ପୃଥିବୀକୁ ଧାରଣ କରିଛନ୍ତି ସେ ଭଗବାନ, ଭଗବାନ ଯେଉଁ ଅନନ୍ତ ଦେବ ତାଙ୍କର ଫଣାରେ ଧାରଣ କରିଛନ୍ତି। ତାହେଲେ କହୁଛି ତା ଉଷ୍ଣାମି ଚୌଷଧି ସର୍ବା, ଏ ଯେଉଁ ଔଷଧି, ଔଷଧି କହିଲେ କ'ଣ, ଯେଉଁ ବୃକ୍ଷ ଫଳ ପାଚିଗଲେ ସେ ବୃକ୍ଷ ନଷ୍ଟ ହୋଇଯାଏ ତାକୁ ଔଷଧି ବୋଲି କୁହାଯାଏ। ଧାନ ଇତ୍ୟାଦି ବୃକ୍ଷ ଫଳ ପାଚିଗଲେ ସେ ବୃକ୍ଷଟି ନଷ୍ଟ ହୋଇଯାଏ, ଏଇଟାକୁ ଔଷଧି ବୋଲି କୁହାଯାଏ। ଆହାର ଯେଉଁ ରହିଛି ଔଷଧ ସବୁ ପ୍ରାପ୍ତ ହେଉଛେ, ଫଳ ଫୁଲ ସବୁ ଯେଉଁ ପ୍ରାପ୍ତ ହେଉଛେ, ସେ କେମିତି ପୁଷ୍ଟ ହେଉଛି, ଉଷ୍ଣାମି ଚୌଷଧି ସର୍ବା ସୋମଭୂତ ରସାତ୍ମକ, ସୋମକରି ଚନ୍ଦ୍ର, ଚନ୍ଦ୍ରର କିରଣରେ ଏଇଟା ପୁଷ୍ଟି ସାଧନ ହେଉଛି। ବୈଜ୍ଞାନିକମାନେ କହୁଛନ୍ତି ଚନ୍ଦ୍ର ଲୋକରେ କିଛି ନାହିଁ, କିନ୍ତୁ ଚନ୍ଦ୍ର ଆଲୋକରେ ଏସବୁ ହେଉଛି, ଏସବୁ ଜିନିଷ ହେଉଛି। ସେଥିପାଇଁ ପ୍ରଭୁପାଦ ମନା କରିନା ସେମାନେ ଯାଇନାହାନ୍ତି ବୋଲି, ତେଣୁ ଆମେ ସେଠି ବିଷୟରେ ଆଲୋଚନା କରିବା ନାହିଁ। ତେଣୁ ଏଇଭଳି ଭାବରେ ଚନ୍ଦ୍ର, ଚନ୍ଦ୍ରର ଆଲୋକରେ ଏସବୁ ଇଏ ହେଉଛନ୍ତି, ପୁଷ୍ଟିପ୍ରାପ୍ତ ହେଉଛନ୍ତି, ଫଳ ଫୁଲ ସବୁ ଯେଉଁ ରହୁଛି ଚନ୍ଦ୍ର ଆଲୋକରେ ହେଉଛି। ଚନ୍ଦ୍ର ଆଲୋକ ନଥିଲେ ଏମାନେ ହେଇପାରିବେ ନାହିଁ, ବୁଦ୍ଧିପ୍ରାପ୍ତ ହେଇପାରିବେ ନାହିଁ, ଭଗବାନ ସେଥିପାଇଁ ବ୍ୟବସ୍ଥା କରିଛନ୍ତି। ଅହଂ ବୈଶ୍ୱାନର ଭୂତା ପ୍ରାଣୀ ନାଙ୍କ ଦେହମା ସୁଦ୍ଧା, ଭଗବାନ କିଭଳି ଭାବରେ ବହୁତ ଜଗତ ରହିକି ଆମ ପାଇଁ ସେ ବ୍ୟବସ୍ଥା କରିଛନ୍ତି, ଯାହାକି ଆମେ ଉପଭୋଗ କରିବା, ଭଗବାନ ସବୁ ତୁମକୁ ଯୋଗାଉଛନ୍ତି। ଅହଂ ବୈଶ୍ୱାନର ଭୂତା ପ୍ରାଣୀ ନାଙ୍କ ଦେହମା ସୁଦ୍ଧା, ଆମର ଜଠରାଗ୍ନି, ଯେଉଁ ହୃଦୟ ଭିତରେ ଜଠର, ହୃଦୟ ଭିତରେ ଅଗ୍ନି ରହିଛି, ଅଗ୍ନି ରହିଛି ବୈଶ୍ୱାନର ଅଗ୍ନି ରହିକିରି ପ୍ରାଣୀମାନଙ୍କ ସମସ୍ତ ଦେହ, ପ୍ରାଣୀମାନେ କହିଲେ ଖାଲି ମନୁଷ୍ୟମାନଙ୍କ ନୁହଁ, ପଶୁ ପକ୍ଷୀ କୀଟପତ ସମସ୍ତଙ୍କର ପ୍ରାଣୀ ଦେହମା ସୁଦ୍ଧା ପ୍ରାଣପାନ ସମୟ ଯୁକ୍ତ ପଚାରମାନଙ୍କ ଦୁର୍ବିଧମ, ବାୟୁ ଯେଉଁ ରହିଛି ଆମେ ପ୍ରାଣବାୟୁ ଆମେ ନେଉଛେ ନିଶ୍ୱାସ, ପ୍ରାଣବାୟୁ ତ୍ୟାଗ କରୁଛୁ ଅପ୍ରାଣବାୟୁ, ଏଇଭଳି ଭାବେ ବିଭିନ୍ନ ପ୍ରକାର ବାୟୁ ରହିଛି, ଦଶ ପ୍ରକାର ବାୟୁ ରହିଛି। ତେଣୁ ପ୍ରାଣପାନ ସମାଯୁକ୍ତା ପ୍ରାଣବାୟୁ ଅପ୍ରାଣବାୟୁ ଦ୍ୱାରା ସେସବୁକୁ ପଚାମି ଆମେ ଚତୁର୍ବିଧ, ଆମେ ଯେଉଁ ଖାଦ୍ୟ ଖାଉଛୁ ଚତୁର୍ବିଧ, ଆଉ ସୁନ୍ଦର ସୁନ୍ଦର ଖାଦ୍ୟ ସବୁ ହେଲା ଚର୍ବ୍ୟ, ଚୋଷ୍ୟ, ଲେୟ, ପେୟ, ଚାରି ପ୍ରକାର ଖାଦ୍ୟ ରହିଛି। ଚର୍ବଣ କରିବା, ଚର୍ବଣ କ'ଣ, ମକା ଯଦି ଏସବୁ ଚର୍ବଣ ହେବ, ମକା ଚର୍ବଣ, ଚୋଷ୍ୟ ଚୋଷିବା ଯେଉଁ ଆକୁ ଇତ୍ୟାଦି ଚୋଷଣ କରନ୍ତି, ଲେହ ଚଟଣି ଇତ୍ୟାଦି ଲେହନ କରିବେ, ପେୟ କି ପାନୀୟ ବା ଅନ୍ନ ସବୁ ଅନ୍ନପୂର୍ଣ୍ଣ ଚର୍ବଣ କରୁଛେ, ଏଭଳି ଭାବରେ ଚାରି ପ୍ରକାର ଖାଦ୍ୟ ରହିଛି। ଚତୁର୍ବିଧ ଶ୍ରୀ ଭାଗବତ ସାଧୁ ଭଗବାନ ଗୁରୁଦେବ ସେ ବ୍ୟବସ୍ଥା କରିଛନ୍ତି, ଚତୁର୍ବିଧ ଏସବୁ ଭଗବାନ ଆମେ ଖାଉଛେ। ଅହମ୍ ବୈଶ୍ୱାନର ଭୂତା ପ୍ରାଣୀ ନାହାନ୍ତି, ମା ପ୍ରାଣୀ ଭଗବାନ ରହିକିରି ସେସବୁ ଅନ୍ନକୁ ହଜମ କରାଉଛନ୍ତି, ପଚାମ ଚତୁର୍ବିଧ ପ୍ରାଣପାନ ସମୟ ପଚାମ ଅନ୍ନ ଭଗବାନ ଏଇଟାକୁ ପଚା କରୁଛନ୍ତି, ହଜମ କରୁଛନ୍ତି ଭଗବାନ। ଅଙ୍ଗ୍ରି ଅଗ୍ନି ଏ ଜଠରାଗ୍ନି ଏଇଟା ହେଉଛି ବୈଶ୍ୱାନର ଅଗ୍ନି, ଭଗବାନ ରହିଛନ୍ତି ବୈଷ୍ଣ ରୂପରେ, ଏଇଟାକୁ ନିଆଁ ଲଗାଇକି ତାକୁ ପାଇକିରି ସବୁ ପଳା ହଜମ ହଜମ କରି ରେଡ଼ି କରିଦେଉଛନ୍ତି। ଆଉ ଯଦି ଠିକ୍ ଭାବରେ ହଜମ ନହେଲେ ମନ୍ଦ ଅଗ୍ନି ହେଇଯାଉଛି, ଅଗ୍ନିଟା ଠିକ୍ ଭାବରେ ରହିଲେ ଯାହା ଖାଇଲେ ସବୁ ହଜମ ହେଇଯାଉଛି, ଅଗ୍ନିଟା ମନ୍ଦ ଅଗ୍ନି ହେଇଗଲେ ସବୁ ହେଇପାରିବ ନାହିଁ। ଏମିତି ଅଗ୍ନିକର ମଧ୍ୟ ମନ୍ଦ ଅଗ୍ନି ହେଇଯାଇଥିଲା, ମହାଭାରତରେ ବର୍ଣ୍ଣନା କରାଯାଇଛି। ସେଥିପାଇଁ ଖାଣ୍ଡପ୍ରସ୍ଥ ଅର୍ଜୁନକୁ ଅନୁରୋଧ କଲେ, ଏତେ ସବୁ ଗୋଟେ ରାଜା ଥିଲେ, ଏତେ ଘିଅ ତାଙ୍କୁ ଦେଲେ, ଯଜ୍ଞ କଲେ, ତାଙ୍କର ମନ୍ଦ ଅଗ୍ନି ହେଇଗଲା, ଅଗ୍ନିକର ମଧ୍ୟ ମନ୍ଦ ଅଗ୍ନି ହେଇଗଲା। ତେଣୁ ଖାଣ୍ଡବପ୍ରସ୍ଥ କଥା ରହିଛି, ଆମେ ସେତେ ଯିବା ନାହିଁ ଏତେ। ଯାହା ବି ହଉ, ଏଇଭଳି ଭାବରେ ଆମ ହୃଦୟରେ ଭଗବାନ ରହିକିରି ସବୁ ସବୁବେଳେ ବି କରୁଛନ୍ତି, ହଜମ କରୁଛନ୍ତି ଖାଦ୍ୟ, ସକାଳେ ଉପରବେଳ ଖରାପ ଯେଉଁ ଖାଦ୍ୟ ଖାଉଛି ଭଗବାନ ହଜମ କରୁଛନ୍ତି। ବୈଶ୍ୱାନର ଏ ଅଗ୍ନି ରହିଛି। ସର୍ବଶେଚାହଂ ହୃଦି ସନ୍ନିବିଷ୍ଟୋ ମତ ସ୍ମୃତି ଜ୍ଞାନମପୋହନଂ ଚ ବେଦେଷ ସର୍ବୈରହମେବ ବେଦ୍ୟୋ ବେଦାନ୍ତ କୃତ୍ବେଦପି ଦେବଚାହଂ। ସମସ୍ତଙ୍କର ହୃଦୟରେ ରହିଛନ୍ତି ଭଗବାନ, ସର୍ବଶେଚାହଂ ଖାଲି ମନୁଷ୍ୟ ନୁହଁ, ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତଙ୍କ ହୃଦୟରେ ରହିଛନ୍ତି। ଭଗବାନଙ୍କର ତିନୋଟି ଜିନିଷ ଆସୁଛି, ଗୋଟେ ହେଉଛି ସ୍ମୃତି, ଗୋଟେ ହେଉଛି ଜ୍ଞାନ, ଗୋଟେ ହେଉଛି ବିସ୍ମୃତି। ଯେତେବେଳେ ବିସ୍ମୃତି ଆସୁଛି ଆମେ ସ୍ୱୟଂ କରିଯାଉଛେ, ସ୍ମୃତି ଆସୁଛି ଆମେ ସବୁ ଚିନ୍ତା କରୁଛେ, ଜ୍ଞାନ ଆସୁଛି ଭଗବାନ ସବୁ ପ୍ରଦାନ କରୁଛନ୍ତି। ଏବଂ ବେଦେଶ ସର୍ବେ ରହମେତ ବେଦ୍ୟୋ, ସମସ୍ତ ବେଦ ଲକ୍ଷ ଲକ୍ଷ ଶ୍ଳୋକ ଅଛନ୍ତି ବେଦରେ, ଏହି ବେଦରେ ଜାଣେ ଜ୍ଞାତ ବିଷୟ ହେଉଛନ୍ତି ଭଗବାନ କୃଷ୍ଣ। ଅହମ୍ ଏବ, ଅହମ୍ କହିଲେ କୃଷ୍ଣ, ଆଦି କୃଷ୍ଣ, ଅହମ୍ ଏବ ବେଦ୍ୟୋ, ତାଙ୍କୁ ହିଁ ଜାଣିବା କଥା। ଏବଂ ବେଦବିତ୍ ବେଦାନ୍ତ କ୍ରିତ୍, ବେଦାନ୍ତର କି ରଚନାକାରୀ, ବ୍ୟାସଦେବ ଯେଉଁ ରଚନା କଲେ ସେ ହେଉଛନ୍ତି ସେଇ ଭଗବାନ, ଭଗବାନ ଯେଉଁ ଅବତାର, ସେ ହେଉଛନ୍ତି ବେଦାନ୍ତ କୀତ, ସେ ବେଦାନ୍ତ ରଚନା କଲେ ବେଦାନ୍ତ କୀତ ବା ଭଗବାନ ବିଶ୍ୱାସ ସବୁ ଆସୁଛି, ବେଦ ସବୁ ଆସୁଛି, ଭଗବାନ ବିଶ୍ୱାସରୁ ଆସୁଛି ବେଦାନ୍ତ କୀତ ବେଦବିତ୍ ଚାହ, ମୁଁ ହେଉଛି ବେଦବିତ୍, ଭଗବାନ ଜାଣନ୍ତି ବେଦ, ଆଉ କେହି ଜାଣନ୍ତି ନାହିଁ ବେଦ, ବେଦବିତ୍ ଚ ଚ ହଁ ଅନ୍ୟମାନେ ଜାଣିପାରିଥାନ୍ତି, ଭଗବାନ ମଧ୍ୟ ଜାଣନ୍ତି ବେଦବିତ୍। ତେଣୁ ଏଇ ଶ୍ଳୋକଟି ଯେତେବେଳେ କହିଲେ ଅର୍ଜୁନ କହିଲେ ପ୍ରଭୁ ବେଦ ବିଷୟ ଆମକୁ କହୁନାହାନ୍ତି, ହଁ କାରଣ ଏଇ ଭଗବତ ଗୀତା କେଉଁମାନଙ୍କୁ କୁହାଯାଇଛି ନା ଯେଉଁମାନେ ବେଦ ଜାଣିପାରନ୍ତି ନାହିଁ, ହଁ ତ୍ରୟୀ ନ ସ୍ଥିତି ଗୋଚରା, ହଁ କିଏ ସ୍ତ୍ରୀ ଶୂଦ୍ର ଦ୍ୱଜବନ୍ଧୁନା, ଏମାନେ ସବୁ ଯେଉଁମାନେ ଉନ୍ନତ ସ୍ଥିତିରେ ନାହାନ୍ତି ସେମାନେ ବେଦକୁ ଜାଣିପାରିବେ ନାହିଁ। ତେଣୁ ଭଗବାନ ଯେତେବେଳେ କହୁଛନ୍ତି ଭଗବତ ଗୀତାର ଜ୍ଞାନ ଦେଉଛନ୍ତି ଅର୍ଜୁନ ବଦ୍ଧଜୀବମାନଙ୍କ ପାଇଁ ଉଦ୍ଦେଶ୍ୟରେ କହୁଛନ୍ତି ପ୍ରଭୁ ବେଦ ଜାଣିଛନ୍ତି, ଆପଣ ଟିକେ ଆମକୁ କହୁନାହାନ୍ତି ବେଦଟା କ'ଣ, କହୁନାହାନ୍ତି ପ୍ରଶ୍ନ ପଚାରି ମନେ ମନେ କଥା ଆଚାର୍ଯ୍ୟ ଟିକାରେ କହିଛନ୍ତି, ମୁଁ ୱାନ୍ ଡେ କ୍ରିକେଟ୍ କରିଦେଇଛି ଏଇଟା, ନହେଲେ ବହୁତ କଥା ରହିଛି ଗୋଟିଏ ଶ୍ଳୋକ ବୁଝାଇବା ପାଇଁ ପଳେଇଯିବ ଘଣ୍ଟାଟେ। ତେଣୁ ଏ ତିନୋଟି ଶ୍ଳୋକ 16, 17, 18 ଏ ତିନୋଟି ଶ୍ଳୋକରେ ବେଦର ସାର କଥା କହିଦେଲେ, ତିନୋଟି ଶ୍ଳୋକରେ ଭଗବାନ ବେଦ କହିଦେଲେ ତିନୋଟି ଶ୍ଳୋକରେ। ପ୍ରଥମ ଶ୍ଳୋକ ହେଲା କ'ଣ, ଦ୍ୱାବିମୋ ପୁରୁଷ ଲୋକେ କ୍ଷରସ୍ଥା କରେ ବଚ କ୍ଷର ସର୍ବାଣି ଭୂତାନି କୁଟସ୍ଥୋ ଅକ୍ଷର ଉଚ୍ଚତେ। ଦ୍ୱାବିମୋ ପୁରୁଷ ଲୋକ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଜଣେ ହେଉଛନ୍ତି କ୍ଷର, ଜଣେ ହେଉଛନ୍ତି ଅକ୍ଷର। କ୍ଷର ସର୍ବାଣି ଭୂତାନି, ଏ ଯେତେ ଭୌତିକ ଜଗତରେ ଯାହାକୁ ଦେଖୁଛେ ସମସ୍ତେ କ୍ଷର, ତାଙ୍କ ପତନ ହୋଇଯାଇଛି। କୁଟସ୍ଥୋ ଅକ୍ଷର ଉଚ୍ଚତେ, କୁଟସ୍ଥ କହିଲେ ଭଗବତ ଧାମ ଚିତ ଜଗତ କଥା କହିଲେ ସେମାନେ ସମସ୍ତେ ଅକ୍ଷର, ତାହାର ପତନ ହୋଇନାହିଁ, ସେମାନେ ସବୁ ମୁକ୍ତ ଜୀବ। ଏଇଭଳି ଭାବରେ ଦୁଇ ପ୍ରକାର ହେଉଛି ବ୍ରହ୍ମ, ବ୍ରହ୍ମ ବିଷୟରେ କୁହାଗଲା ବ୍ରହ୍ମ ପରମାତ୍ମା ଭଗବାନ, ଏ ତିନୋଟି ବିଷୟରେ କୁହାଯାଏ ବେଦରେ ତିନୋଟି ଜିନିଷ ଭଗବାନ ଏଇଭଳି ଭାବରେ ତିନି ଭାବରେ ଅନୁଭୂତ ହୁଅନ୍ତି, ବେଦରେ ଏତିକି କଥା ରହିଛି ଭଗବାନ ତିନି ଭାବରେ ଅନୁଭୂତ ହୁଅନ୍ତି ସାର ଜିନିଷଟା କୁହାଗଲା। 17 ଶ୍ଳୋକରେ କହୁଛନ୍ତି କ'ଣ, ଯସ୍ମା କ'ଣ ଉତ୍ତମ ଉତ୍ତମ ପୁରୁଷସ୍ତ ନିୟମ ପରମାତ୍ମା ଏତି ଉଦାହରଣ, ଯେଉଁ ଲୋକତ୍ରେ ମହାବିଶ୍ୱ ବିଭର୍ତ୍ତିଆ ବେଶ୍ୱର, ଏହି ଭୌତିକ ଆମର ହୃଦୟ ଭିତରେ ଆତ୍ମା ରହିଛନ୍ତି, ଆମେ ହେଉଛୁ ଆତ୍ମା, ଭଗବାନ ହେଉଛନ୍ତି ପରମାତ୍ମା। ତେଣୁ ଉତ୍ତମ ଇଏ ହେଉଛନ୍ତି ଉତ୍ତମ ପୁରୁଷ, ଆମେ ହେଉଛୁ ଅଧମ ପୁରୁଷ, ସେ ହେଉଛନ୍ତି ଉତ୍ତମ ପୁରୁଷ ପରମାତ୍ମା, ତାଙ୍କୁ କୁହାଯାଏ ପରମାତ୍ମା, ଆତ୍ମା ଏବଂ ପରମାତ୍ମା ଭିତରେ ତଫାତ୍ ରହିଛି। ଏବଂ ଯେଉଁ ଲୋକତ୍ରୟ ମହାବିଶ୍ୱ ପରମାତ୍ମା ଏ ତିନି ଲୋକରେ ରହିଛନ୍ତି, ଆବିଶ୍ୟ ତିନି ଲୋକରେ ରହିକରି ବିଭର୍ତ୍ତି ଅବ୍ୟ ଈଶ୍ୱର ଏ ସମସ୍ତଙ୍କୁ ପାଳନ କରୁଛନ୍ତି, ସେ ହେଉଛନ୍ତି ଅବ୍ୟୟ ଈଶ୍ୱର, ସେ ନିୟନ୍ତ୍ରଣକାରୀ ସବୁ ଜିନିଷ, ଆମେ ନିୟନ୍ତ୍ରିତ ହେଉଛେ ସିଏ ନିୟନ୍ତ୍ରଣ କରୁଛନ୍ତି ଆମକୁ, ଆତ୍ମା ପରମାତ୍ମା ଭିତରେ ତଫାତ୍ ରହିଛି ଏଇଭଳି ଭାବରେ। ତେଣୁ ଅନ୍ତିମ କଥା ହେଉଛି ଯେ ସ୍ମାକ୍ଷରମତିତୋହମକ୍ଷରାଦବିଚୋତ୍ତମ ଅତସ୍ମି ଲୋକ ବିଦିତ ପଠିତ ପୁରୁଷୋତ୍ତମ, ପୁରୁଷୋତ୍ତମ ଏଇ ଆସିଗଲେ ପୁରୁଷୋତ୍ତମ, ପୁରୁଷୋତ୍ତମ ବିଭାଗ ଯୋଗ ପୁରୁଷୋତ୍ତମ ମାସ, ଏଇ ପୁରୁଷୋତ୍ତମ ଏ ଭଗବାନ ବ୍ରହ୍ମ ଆତ୍ମା ଏବଂ ଭଗବାନ, ବ୍ରହ୍ମତି ପରମାତ୍ମତି ଭଗବାନ ଏମିତି ଶବ୍ଦ, ଭଗବାନ ହେଉଛନ୍ତି ପୁରୁଷୋତ୍ତମ, ତାଙ୍କର ବିଷୟରେ ଚାଲିଛି ପୁରୁଷୋତ୍ତମ ମାସ, ପୁରୁଷୋତ୍ତମ ଅଧ୍ୟାୟ, ପୁରୁଷୋତ୍ତମ ବିଷୟରେ ଶୁଣିଲେ ଆମେ ସତ୍ୟବେଳେ କହିଦେଲେ, ହଁ ଆସନ୍ତାକାଲିଠୁ ଆମେ କହିବା, ଆମେ ଆଗକୁ କହିବୁ ଗୋଟେ ଗୋଟେ କରି ବିସ୍ତାର ଭାବେ ବର୍ଣ୍ଣନା କରିବା, ଆମେ ସତ୍ୟବେଳେ କହିଦେଲେ ଆଜି କାଲିଠୁ ଟେଷ୍ଟ ମ୍ୟାଚ୍ ଚାଲିବ, ଆମେ ୱାନ୍ ଡେ କ୍ରିକେଟ୍ ସରିଗଲା ଆମର। ତେଣୁ ଯସ୍ମାତ୍ କ୍ଷରମ୍ ଅତିତୋହମ୍, ଭଗବାନ ହେଉଛନ୍ତି କ୍ଷରଠାରୁ ଉର୍ଦ୍ଧ୍ୱରେ ଏବଂ ଅକ୍ଷରାଦବିଚୋତ୍ତମ, ଅକ୍ଷରଠାରୁ ମଧ୍ୟ ଉର୍ଦ୍ଧ୍ୱରେ ସେ, ଯସ୍ମାତ୍ କ୍ଷରମ୍ ଅତିତୋହମ୍ ଅକ୍ଷରାଦବିଚୋତ୍ତମ ଅତସ୍ମି ଲୋକେ ବେଦେଇଛ, ଲୋକମାନଙ୍କ ମଧ୍ୟରେ ଏବଂ ବେଦରେ ମଧ୍ୟ ସେ ପ୍ରସିଦ୍ଧ କ'ଣ ପୁରୁଷୋତ୍ତମ, ଭଗବାନ ପୁରୁଷୋତ୍ତମ ବେଦ ପୁରୁଷୋତ୍ତମ ଭଗବାନ, ଏ ବେଦରେ ତିନୋଟି ତତ୍ତ୍ୱ ରହିଛି ବ୍ରହ୍ମ ପରମାତ୍ମା ଭଗବାନ, ଏଇ ତିନୋଟି ଶ୍ଳୋକରେ ବେଦ କହିଦେଲେ ଭଗବାନ। ଏବଂ ଯେଉଁ ମହାମେବ ସମ୍ମୂଢ ଜାନାତି ପୁରୁଷୋତ୍ତମ ସ ସର୍ବଭିଦ ଭଜନ୍ତି ମାମ ସର୍ବଭାବରେ ମହାରଥ, ଯିଏ ଏଇଭଳି ଭାବରେ ବେଦ ଜାଣନ୍ତି ଭଗବାନ ଜାଣନ୍ତି ମହା ଅସମ୍ମୂଢ ଆଉ ତାଙ୍କର କୌଣସି ସନ୍ଦେହ ନାହିଁ, ନିଃସନ୍ଦେହ ଭାବରେ ଶ୍ରଦ୍ଧା ଦୃଢ଼ ଶ୍ରଦ୍ଧା ଦୃଢ଼ ଭଗବାନଙ୍କର ପୁରୁଷୋତ୍ତମଙ୍କୁ ଜାଣନ୍ତି, ଜାଣିକିରି ଖାଲି ସେତିକି ରହିଗଲେ ହେବ ନାହିଁ, ସ ସର୍ବଭିଦ ଭଜନ୍ତି ମାମ, ଭଗବାନ ଜାଣିଲେ ଖାଲି ରହିଗଲେ ସେତିକି ହେବ ନାହିଁ, ଭଗବାନ ଭଜନ କରିବା ସର୍ବପ୍ରକାର ଭଜନ୍ତି ମା ସର୍ବ ସର୍ବ ସ ସର୍ବବିଦ ଭଜନ୍ତି ମା ସର୍ବଭାବରେ ଭାରତ, ସବୁ ପ୍ରକାର ଭାବରେ ଭଗବାନ କରିବା ସୁପ୍ରକାର ଭଜନ କ'ଣ ଶ୍ରବଣ କୀର୍ତ୍ତନ ବିଷ୍ଣୁ ଶ୍ରବଣ ପାଦ ସମୟ ଅର୍ଚ୍ଚନ ବନ୍ଧନ ଦର୍ଶନ ସାକ୍ଷ ସାଧ୍ୟ ଆତ୍ମରିବେଦନ ଭକ୍ତି ନଅଟି ଅଙ୍ଗରେ ହେ ଭଗବାନ ସଂଯୁକ୍ତ ହେଇକିରି ଭଗବାନଙ୍କ ଭଜନ କରିବା ଭାରତ ତେଣୁ ଅନ୍ତିମ ଶ୍ଳୋକ ଆସିଗଲା ଆଉ କ'ଣ ହଁ ଇତି ବୃହତ୍ତମ ଶାସ୍ତ୍ର ବିଦମୁକ୍ତ ମୟାନଭ ଏ ଯାହାକୁ ଦିମାନ ସାହିତ କୃତ୍ୟ ସେ ଭାରତ ହେ ଏଇଟାକୁ ଯଦି ଜାଣିଯିବ ବୃହତ୍ତମ ଜ୍ଞାନ ଏଇଟା ବେଦରେ ଭଗବତ ଗୀତାରେ ଦୁଇ ତିନି ପ୍ରକାର ଜ୍ଞାନ ରହିଛି ବୃହତ୍ତର ଏବଂ ବୃହତ୍ତମ ଭଗବାନ ସମ୍ବନ୍ଧ ଜ୍ଞାନ ହେଉଛି ବୃହତ୍ତମ ଜ୍ଞାନ ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ ହେଉଛି ବୃହ ଜ୍ଞାନ ଏବଂ ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ହେଉଛି ବୃହତ୍ତର ବୃହତ୍ତର ବୃହତ୍ତମ ତିନି ପ୍ରକାର ଜ୍ଞାନକୁ ଯିଏ ଜାଣିଗଲେ ଏବଂ ବିଶେଷ ଭାବରେ ବୃହତ୍ତମ ଜ୍ଞାନଟି ଭଗବାନ ଜାଣିବେ ସେ ସବୁ ଜ୍ଞାନ ପାଇଯିବେ ବୃହତ୍ତର ସବୁ ଜ୍ଞାନ ପାଇଯିବେ ଯେମିତି ଉଦାହରଣ ଦିଆଯାଇଛି ଯେ ହଜାର ଟଙ୍କାରେ ହଜାର ଟଙ୍କା ଅଛି ତ ନା ନାହିଁ ହଜାର ଟଙ୍କା ନାହିଁ ନା ପାଞ୍ଚଶହ ଟଙ୍କା ଧର ପାଞ୍ଚଶହ ଟଙ୍କାରେ ଶହେ ଟଙ୍କା ଅଛି ଦୁଇଶହ ଟଙ୍କା ଅଛି ପଚାଶ ଟଙ୍କା ଅଛି ଦଶ ଟଙ୍କା ଅଛି ଟଙ୍କାଟେ ଅଛି ତା ଭିତରେ ସବୁ ରହିଛି କିନ୍ତୁ ଟଙ୍କାଟେରେ ପାଞ୍ଚଶହ ଟଙ୍କା ନାହିଁ ସେଇଭଳିଆ କଥା ପୁରୁଷୋତ୍ତମ ମାନେ ସବୁ ଜ୍ଞାନ ପ୍ରାପ୍ତ ହେବେ କ'ଣ ବ୍ରହ୍ମ ଜ୍ଞାନ ପ୍ରାପ୍ତ ହେବେ ପରମାତ୍ମା ଜ୍ଞାନ ପ୍ରାପ୍ତ ହେବେ ପୁରୁଷୋତ୍ତମ ଭଗବତ ଜ୍ଞାନ ପ୍ରାପ୍ତ ହେବେ ତେଣୁ ଇଏ ବୃହତ୍ତମ ଶାସ୍ତ୍ର ଭଗବାନ ଭିତରେ ଯେଉଁ ଜ୍ଞାନ ଏଇଟା ହେଉଛି ବୃହତ୍ତମ ଜ୍ଞାନ ଇଦମ୍ ମୁକ୍ତ ମହାନଗ ବର୍ତ୍ତମାନ ତ ମୁଁ କହିଲି ମହାନଗ ଅନଗ ହେ ଅନଗ ଯେଉଁମାନେ ପାପରୁ ମୁକ୍ତ ହେବେ ସେମାନେ ସେ ବୁଝିପାରିବେ ପାପ ଭିତରେ ରହିଲେ ସେମାନେ ବୁଝିପାରିବେ ନାହିଁ ଅନଗ ଶବ୍ଦ ବ୍ୟବହାର କରାଗଲା ଏଇ ତ ବୁଦ୍ଧିଆ ବୁଦ୍ଧିମାନ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ଏଇଟା ଜାଣିକରି କୃତ୍ୟ ହେଇଯିବ ଭଗବାନ ପୁରୁଷୋତ୍ତମ ଏ ଜାଣିଗଲେ ଜୟ ପୁରୁଷୋତ୍ତମ ବିଭାଗ ଜ୍ଞାନ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବିତ ଗୌର ଭକୃନ୍ଦ କି ଗୌରମାନ ଗଲା।